ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଟକ ଗୋବିନ୍ଦପୁରଠାରେ ଆଜି ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଅଧୀନଥି ଭିନ୍ ଭିନ୍ ପ୍ରକଳ୍ପର ଶୁଭାରମ୍ଭ କରିବେ। ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ତରଫ ହେବାର ଥିବା କାର୍ଯ୍ୟକ୍ରମଟି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ 22 ଦୁଗ୍ଧ ପରିବହନ ଗାଡ଼ି ଆଉ ପାଉଡର ଗୁରସ ମେସିନ୍ର ଶୁଭାରମ୍ଭ କରିବେ। ଇତାର ସହିତ 62 ଓମ୍ଫେଡ୍ କର୍ମଚାରୀ ବାସଭବନର ଉଦ୍ଘାଟନ କରିବେ। କାର୍ଯ୍ୟକ୍ରମଟି ବିଭାଗୀୟ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ସହିତ ଅଲଗାମାନେ ଉପସ୍ଥିତ ରହିବେ ବୋଲି ବିଭାଗ ତରଫ ସୂଚନା ଦିଆଯାଇଛି। ରାଜ୍ୟ ଖରିଫ ଧାନ ବିକ୍ରି ଲାଗି ଆଜିଠାନୁ ପଞ୍ଜୀକରଣ ପ୍ରକ୍ରିୟା ମୂଲ ହେବା। ଇଟା ଅଗଷ୍ଟ 20 ତାରିଖ ତକ୍ ଚାଲବା। ସମବାୟ ବିଭାଗର ସୂଚନା ଅନୁସାରେ ସେପ୍ଟେମ୍ବର 9 ତାରିଖ ତକ ଚାଷୀମାନଙ୍କର ତଥ୍ୟ ଯାଞ୍ଚ କରାଯିବା ଆଉ 30 ତାରିଖ ଯୋଗ୍ୟ ଚାଷୀମାନଙ୍କର ତାଲିକା ବାହାରବା। ସବୁ ପ୍ରକ୍ରିୟା ସରିଲା ଉତ୍ତରୁ ନଭେମ୍ବର 1 ହପ୍ତାହୁ ସରକାର ଧାନଘିନା ମୂଲ କରିବେ ଆଉ ଆଇବା ବଛର ମାର୍ଚ୍ଚ 31 ତାରିଖ ଦିନ ପ୍ରକ୍ରିୟା ଶେଷ ହେବା। ଇଥର ଧାନ ବିକ୍ବାର ଲାଗି ପିଏମ୍ କିଷାନ ହିତାଧିକାରୀ ପଞ୍ଜୀକୃତ ହେବାର ବାଧ୍ୟତାମୂଳକ ଆଏ। ଧାନ ବିକ୍ବାରୁ କେନ୍ସି ବିଲ୍ ଚାଷୀ ବାଦ ନାଇଁ ପଡ଼ନ୍ ବୋଲି ସମବାୟ ବିଭାଗ ତରଫ କୁହାଯାଇଛି। ଆଇବା 21 ତାରିଖ ସୋମବାର ଦିନ ସଂସଦର ମୌସୁମୀ ଅଧିବେଶନ ମୂଲ ହେବା। ଇତାକେ ନେଇକରି ଆଇବା କାଲି ସରକାରଙ୍କ ତରଫ ସର୍ବଦଳୀୟ ବୈଠକ ଡକାଯାଇଛି। ଆଇବା ଅଧିବେଶନକେ ସୁରୁଖୁରୁତି ପରିଚାଳନା କରବାର ଦିଗେ ସହଯୋଗ କରବାର ଲାଗି ବୈଠକଟି ସରକାରଙ୍କ ତରଫ ସବୁ ରାଜନୈତିକ ଦଳକେ ଅନୁରୋଧ କରାଯିବା। ଜୁଲାଇ 21 ଅଗଷ୍ଟ 21 ତାରିଖ ତକ ହେବାରକେ ଥିବା ମୌସୁମୀ ଅଧିବେଶନଟି ବହୁଟେ ଗୁରୁତ୍ୱପୂର୍ଣ୍ଣ ବିଧେୟକ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। ଭୁବନେଶ୍ୱରଠାରେ ଗଲାକାଲି ଓଡ଼ିଶା ଶକ୍ତି ପରିବର୍ତ୍ତନ ନୀତି ବାବଦ ଗୋଟିଏ କର୍ମଶାଳା ହୋଇଯାଇଛି। କର୍ମଶାଳାକେ ଉପମୁଖ୍ୟମନ୍ତ୍ରୀ ଆଉ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଉଦ୍ଘାଟନ କରିକି ଜାତୀୟ ଶକ୍ତି ପରିବର୍ତ୍ତନ ଦିଗେ ଓଡ଼ିଶା ନେତୃତ୍ୱ ନେଉଛି ବୋଲି କହିଛନ୍। ଏ ନୀତି ଗୋଟିଏ ରଣନୈତିକ ରୋଡ୍ମ୍ୟାପ୍ ଆଏ ଯେନ୍ଟାକି ନୂଆ ସୃଜନ ଆଉ ପ୍ରଗତିକେ ଆଗ୍କେ ନେବାର ଲାଗି ତିଆରି କରାଯାଇଛି ବୋଲି ଶ୍ରୀ ସିଂହଦେଓ କହିଛନ୍। କର୍ମଶାଳାଟି ସରକାରଙ୍କର ଭିନ୍ ଭିନ୍ ବିଭାଗ, ଶିଳ୍ପ ଆଉ ଅନ୍ତର୍ଜାତୀୟ ଆର୍ଥିକ ପ୍ରତିଷ୍ଠାନର ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇଥିଲେ। ବାଲେଶ୍ୱର ଛାତ୍ରୀ ମୃତ୍ୟୁ ଘଟଣାର ଯାଞ୍ଚ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ, ୟୁଜିସିର ଚାରିଜଣିଆ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ଉଚ୍ଚଶିକ୍ଷା ବିଭାଗର ତଦନ୍ତକାରୀ ଦଳ ଆଉ କ୍ରାଇମ୍ବ୍ରାଞ୍ଚ ତରଫ ଜାରି ରହିଛି। ତିନି ଦଳ ତରଫ ଆଇଜଭିଲ୍ ତଦନ୍ତ କରାଯିବା। ଗଲାକାଲି ୟୁଜିସି ଟିମ୍, କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ ଆଉ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଆଇସିସିର ସଦସ୍ୟମାନଙ୍କୁ ଘଟଣା ବାବଦେ ପଚରାଇକରି ଘଟଣା ଜାଗା ବୁଲିଥିଲେ। କ୍ରାଇମ୍ବ୍ରାଞ୍ଚ ଟିମ୍ କଲେଜର ଯାଞ୍ଚ କରିକି ମୃତ ଛାତ୍ରୀଙ୍କର ପରିବାର ଲୋକ ପଚରାଉଚରା କରିଥିଲେ। ଶିକ୍ଷା ବିଭାଗ ଟିମ୍ ଭିଲ୍ ଭିନ୍ ଭିନ୍ ଦିଗ ଉପରେ ଯାଞ୍ଚ କରିଥିଲା। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଯୁକ୍ତ 2 ଇନ୍ଷ୍ଟାଣ୍ଟ ପରୀକ୍ଷା 2025 ଫଲ ଗଲାକାଲି ବାହାରିଛି। ଏ ବଛର କଳା, ବାଣିଜ୍ୟ, ବିଜ୍ଞାନ ଆଉ ଧନ୍ଦାମୂଳକ ପାଠ୍ୟକ୍ରମଟି ପାସ୍ ହାର 90.57% ରହିଛି। 1009 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାରକେ ନାଁ ପଞ୍ଜୀକରଣ କରିଥିବା ବେଳକେ 1008 ଜଣ ପରୀକ୍ଷା ଦେଇଥିଲେ। ଦକ୍ଷତା ବିକାଶ ଆଉ ପ୍ରଯୁକ୍ତି ଶିକ୍ଷା ବିଭାଗର କମିଶନର ଆଉ ସଚିବ ଭୂପେନ୍ଦ୍ର ସିଂହ ପୁନିଆ ସମ୍ବଲପୁର ଗସ୍ତଥି ଆସିକରି ଜିଲ୍ଲାର ଭିନ୍ ଭିନ୍ ଦକ୍ଷତା ବିକାଶ କେନ୍ଦ୍ର, ପ୍ରଶିକ୍ଷଣ ସଂସ୍ଥାମାନଙ୍କୁ ପରିଦର୍ଶନ କରିକି ସମୀକ୍ଷା କରିଛନ୍। ଓଡ଼ିଶା ସ୍କିଲ୍ ଡେଭଲପ୍ମେଣ୍ଟ ଅଧୀନତି ଥିବା ବ୍ଲାକ୍ ପ୍ୟାନ୍ଥର୍ସ, ଗାର୍ଡ ସର୍ଭିସ, ଭିସୁଡ଼ ବୁର୍ଲା, ରାସନପୁର ସରକାରୀ ଆଇଟିଆଇ, ସ୍କିଲ୍ କନେକ୍ଟ ବାଗିର ଭିନ୍ ଭିନ୍ ଦକ୍ଷତା ପ୍ରଶିକ୍ଷଣ କେନ୍ଦ୍ରମାନଙ୍କୁ ବୁଲି ଦେଖିଛନ୍। ଜିଲ୍ଲାର ବୈଷୟିକ ଶିକ୍ଷାର ସ୍ଥିତି ବାବଦେଫିଲ୍ ଶ୍ରୀ ପୁନିଆ ଆଲୋଚନା କରିଛନ୍। ରାଷ୍ଟ୍ରପତି ଭବନର ହେବାରକେ ଥିବା ରାଷ୍ଟ୍ରପତି ପୁରସ୍କାର ସ୍କାଉଟ୍ ଗାଇଡ୍ ଉତ୍ସବଟି ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ ଆଉ ଗାଇଡ୍ କ୍ୟାପ୍ଟେନ୍ ଅନୁସୂୟା ଦେବତା ଯୋଗଦେବେ। ଉତ୍ସବଟି ଶ୍ରୀମତୀ ଦେବତା ଓଡ଼ିଆ ଦେଶାତ୍ମବୋଧ ସମବେତ ସଙ୍ଗୀତ ଗାନ ଦଲଥି ସାମିଲ ହେବେ। ଏଥିଲାଗି ଶ୍ରୀମତୀ ଦେବତା ନୂଆଦିଲ୍ଲୀ ଯାଇଛନ୍। ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ଭିସୁର ତରଫ ଇ ଲର୍ଣ୍ଣିଂ ସେଣ୍ଟରଠାରେ ଷ୍ଟାର୍ଟଅପ୍ କନ୍କ୍ଲେଭ୍ 2025 ହୋଇଯାଇଛି। କାର୍ଯ୍ୟକ୍ରମଟି ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ କୁଳପତି ଶ୍ୟାମସୁନ୍ଦର ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏ ଅବସରରେ ଛାତ୍ରଛାତ୍ରୀମାନେ ଭିନ୍ ଭିନ୍ ଷ୍ଟାର୍ଟଅପ୍ ମଡେଲ ପ୍ରଦର୍ଶନ କରିଥିଲେ। ସୁବର୍ଣ୍ଣପୁର ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫ ଖଲିଆପାଲି ଭୀମଭୋଇ ଆଶ୍ରମ ଉଚ୍ଚ ବିଦ୍ୟାଳୟଠାରେ ଯୌନ ନିର୍ଯାତନା ନିରୋଧୀ ଆଉ ଅନୁସୂଚିତ ଜାତି ଜନଜାତି ଅଧିନିୟମ ଉପରେ ଗୋଟିଏ ସଚେତନତା ଶିବିର ହୋଇଯାଇଛି। ଶିବିରଟି ପ୍ରାଧିକରଣର ସଚିବ ଦେବାଶିଷ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ପ୍ରାଧିକରଣର ଉଦ୍ଦେଶ୍ୟ ବାବଦେ ବୁଝାଇଥିଲେ। ସଦର ଡିଏସ୍ପି ପ୍ରତାପ କୁମାର ରଣା ଆଉ ଅଲଗା ଅତିଥିମାନେ ଯୋଗ ଦେଇକରି ଯୌନ ନିର୍ଯାତନା ବାବଦେ ସଚେତନ କରିଥିଲେ। କାର୍ଯ୍ୟକ୍ରମଟି ଛାତ୍ରଛାତ୍ରୀ ଓ ବିଦ୍ୟାଳୟ କର୍ମଚାରୀମାନେ ଯୋଗ ଦେଇଥିଲେ। ଲଘୁଚାପର ବଲେ ରାଇଜର ବଡ଼ଭାଗୀ ଜାଗାନ ବର୍ଷା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଆଇବା 24 ଘଣ୍ଟା ଭିତରେ ରାଜ୍ୟର ଭିତରିଆ ଆଉ ସମୁଦ୍ର ଖଣି ଇଲାକାନ ଘଡ଼ଘଡ଼ି ସହିତ ସାମାନ୍ୟ ମଧ୍ୟମ ଧରଣର ବର୍ଷା ହୋଇପାରେ। ଏ ସମୟଟି ପଶ୍ଚିମ ଓଡ଼ିଶା ସହିତ ରାଜ୍ୟର 20 ଜିଲ୍ଲାନ ଚଡ଼କ ମାରିକି ଜବର ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ତରଫ ସତର୍କ ସୂଚନା ଜାରି କରାଯାଇଛି। ଏଚ୍ଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7 ବଜିକି 2 ମିନିଟ୍ ଥି। জুহার।